വെൽക്കം ടു ഒറീസ സ്റ്റേറ്റ് ഓപ്പൺ യൂണിവേഴ്സിറ്റി ഇന്റർനെറ്റ് റേഡിയോ പ്രജ്ഞാവാണി.
വെൽക്കം ടു ഒറീസ സ്റ്റേറ്റ് യൂണിവേഴ്സിറ്റി ഓപ്പൺ യൂണിവേഴ്സിറ്റിക്ക് സ്വാഗത ആപണമാനങ്ങൾക്ക്. ആജി ഏക ഗുരുത്വപൂർണ്ണ വിഷയം ആമെ ചർച്ച കരിവാ. വിൽ ഡിസ്കസ് എ വെരി ഇമ്പോർട്ടൻ്റ് ടോപ്പിക് ടുഡേ, ദാറ്റ് ഈസ് ഓൺ ഹൗ ടു റിപ്പോർട്ട് ദി പ്രൊസീഡിംഗ്സ് ഓഫ് പാർലമെൻ്റ് ഓർ ഫോർ ദാറ്റ് മാറ്റർ പ്രൊസീഡിംഗ്സ് ഓഫ് ദ സ്റ്റേറ്റ് അസംബ്ലീസ്. ଏଇଟା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ, କାରଣ ଆପଣମାନଙ୍କୁ ସମସ୍ତେ ଜାଣିଥିବେ ଯେ ଗଣତନ୍ତ୍ରରେ ପ୍ରେସ୍ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ସାଧାରଣତଃ କୁହାଯାଏ ଗଣତନ୍ତ୍ରର ତିନିଟି ଅଙ୍ଗ ଅଛି, ଗୋଟେ ହେଉଛି ଲେଜିସ୍ଲେଚର୍, ଗୋଟେ ଏକ୍ଜିକ୍ୟୁଟିଭ୍, ତୃତୀୟଟି ଜୁଡ଼ିସିଆରି, କିନ୍ତୁ ଏକ ଚତୁର୍ଥ ଅଙ୍ଗ ଅଛି ଯେଉଁଥିପାଇଁ କି ଅନ୍ୟମାନଙ୍କର ଏତେ ଜ୍ଞାନ ନାହିଁ, ସେଇଟା ହେଉଛି ପ୍ରେସ୍ ଫ୍ରିଡମ୍ ନା। ଏଇ ଚାରୋଟି ଯେଉଁ ଅଙ୍ଗ ଅଛି ତାକୁ ହିଁ ନେଇ ଆମ ଗଣତନ୍ତ୍ର ଆଧାରିତ। ଗଣତନ୍ତ୍ରର ଯେଉଁ ଶକ୍ତି ସେଇଟା ୟା ଏଇ ଚାରିଟି ଅଙ୍ଗର ଆଧାରରେ ଆଧାରିତ ଏବଂ ୟାରି ଉପରେ ଗଣତନ୍ତ୍ରର ଶକ୍ତି ନିର୍ଭର କରେ। ପ୍ରେସ୍ ଇଜ୍ ନର୍ମାଲି କଲ୍ଡ ଦ ଫୋର୍ଥ ଷ୍ଟେଟ୍ ଅଫ୍ ଡେମୋକ୍ରାସି। ୱି ହ୍ୟାଭ୍ ଦ ଲେଜିସ୍ଲେଚର୍, we have the judiciary, we have the executive, and now the fourth is the fourth organ is called the press. Press is called the fourth state of the state. Tenukari jodi if you want to know the effective functioning of parliamentary system, then you need to understand the freedom of the press. Now parliament re ba assembly re jo charcha hochi, jo debate hochi, ତାକୁ ଲୋକମାନଙ୍କ ପାଖକୁ ପହଞ୍ଚାଇବା ପାଇଁ ପ୍ରେସ୍ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେଇଭଳିଆ ପାର୍ଲାମେଣ୍ଟରେ ବା ଆସେମ୍ବଲିରେ ଯେଉଁ ବିଷୟରେ ଆଲୋଚନା ହେବ, ଯେଉଁ ଏମ୍ପି ମାନେ ବା ମେମ୍ବର୍ସ ଅଫ୍ ଲେଜିସ୍ଲେଟିଭ୍ ଆସେମ୍ବଲି ଯେଉଁ ବିଷୟରେ ଆଲୋଚନା କରିବେ, ସେଇଟା ମଧ୍ୟ ପ୍ରେସ୍ ରିପୋର୍ଟ ଉପରେ ଆଧାରିତ। ତେଣୁକରି ମୁଁ ସଂକ୍ଷେପରେ ଆଜି ଏତିକି ଅଳ୍ପ ସମୟ ମଧ୍ୟରେ ମୁଁ କହିବାକୁ ଚାହୁଁଛି ହାଉ ଟୁ ରିପୋର୍ଟ ପାର୍ଲାମେଣ୍ଟରୀ ପ୍ରୋସିଡିଙ୍ଗସ୍। ନାଓ ଫ୍ରିଡମ୍ ଅଫ୍ ଦ ପ୍ରେସ୍ ଯେଉଁଟା କହୁଛନ୍ତି, ସେଇଟା ଆମ ଯେଉଁ ସମ୍ବିଧାନରେ 104 ଧାରା ଯେଉଁ ଅଛି, 105 ଆର୍ଟିକଲ 105, ତା ଉପରେ ଆଧାରିତ ହେଉଛି। ଫ୍ରିଡମ୍ ଅଫ୍ ସ୍ପିଚ୍ ଯେଉଁଠି ଅଛି, ସେଇ ଫ୍ରିଡମ୍ ଅଫ୍ ସ୍ପିଚ୍ରୁ ଫ୍ରିଡମ୍ ଅଫ୍ ଦ ପ୍ରେସ୍ ଆସିଛି। ଆପଣମାନଙ୍କୁ ସମସ୍ତେ ଜଣା ସବୁ ଯେଉଁମାନେ ଜର୍ଣ୍ଣାଲିଜିମ୍ର ଛାତ୍ର ସେମାନେ ଜାଣନ୍ତି ଯେ ଏମ୍ପି ବା ଏମ୍ଏଲ୍ଏ ମାନେ ସଂସଦରେ ବା ଯେଉଁ ଆପଣଙ୍କ ଆସେମ୍ବଲିରେ ସେମାନଙ୍କର ଫୁଲ୍ ଫ୍ରିଡମ୍ ଅଛି ଡିବେଟ୍ ବା ଡିସ୍କସନ୍ରେ ଆଲୋଚନା କରିବା ପାଇଁ। ତା'ର କିଛି ଗୋଟେ ପ୍ରାବନ୍ଧି ନାହିଁ, ମାନେ କିଛି ଗୋଟେ ପ୍ରୋହିବିସନ୍ ନାହିଁ, କ'ଣ କହିପାରିବେ ନ କହିପାରିବେ ତା ଉପରେ କିଛି ରେଷ୍ଟ୍ରିକ୍ସନ୍ ନାହିଁ, ସେମାନେ ଯାହା ଚାହିଁବେ କହିପାରିବେ ପାର୍ଲାମେଣ୍ଟରେ। ଆଉ ସେଇଟା ଆମର 105 ଆର୍ଟିକଲ 105 ଦ୍ୱାରା ଆଧାରିତ, ତାରି ଉପରେ ବେସ୍ କରିକି। ଏହି ସମ୍ପର୍କରେ ଆଉ ଗୋଟେ ଜିନିଷ ମୁଁ କହିବାକୁ ଅତ୍ୟନ୍ତ ଆବଶ୍ୟକ, ସେଇଟା ହେଉଛି ଆପଣମାନେ ସମସ୍ତେ ଜାଣିଥିବେ ସମଥିଙ୍ଗ କଲ୍ଡ ପାର୍ଲାମେଣ୍ଟରୀ ପ୍ରିଭିଲେଜେସ୍, ଯେଉଁଟାକି ୟା ଏଇ ଯେଉଁ ପ୍ରେସ୍ ଫ୍ରିଡମ୍ ସାଙ୍ଗରେ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଫ୍ରିଡମ୍ ଅଫ୍ ଦ ସ୍ପିଚ୍ ଯେଉଁଟା ଅଛି ମେମ୍ବରମାନଙ୍କ ପାର୍ଲାମେଣ୍ଟର, ଦ୍ୟାଟ୍ ଯେଉଁ କହୁଛି ପ୍ରିଭିଲେଜେସ୍ ଅଫ୍ ପାର୍ଲାମେଣ୍ଟ, ସେଇଟାର ଗୋଟେ ଅଙ୍ଗ। ମାନେ ଏମ୍ପି ବା ଏମ୍ଏଲ୍ଏ ସେ ତାଙ୍କ ସଂସଦରେ କୌଣସି ବିଷୟରେ ସେମାନେ ଆଲୋଚନା କରିପାରିବେ, କେବଳ ସଂସଦରେ ନୁହଁ, ଯେକୌଣସି ପାର୍ଲାମେଣ୍ଟରୀ କମିଟି ହେଉ ବା ଆସେମ୍ବଲିର କମିଟି ହେଉ, ସେମାନେ ଯେକୌଣସି ବିଷୟରେ ଚର୍ଚ୍ଚା କରିପାରିବେ। ଆଉ ତା ବିଷୟରେ କୌଣସି ଲୋକ ତାକୁ ସେ ନିରଙ୍କୁଶ କେହି ତାକୁ କୋଶ୍ଚିନ୍ ବି କରିପାରିବେନି କ'ଣ ଡିସ୍କସନ୍ କରିବେ। ଆଉ ସେଇଟା 105 ଆର୍ଟିକଲ୍ରେ ଅଛି, ଯେଉଁଟା ମୁଁ ଆପଣଙ୍କୁ ଗୋଟେ ଏହି ସମ୍ପର୍କରେ ଗୋଟେ ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ପୁସ୍ତକର ପରିଚୟ କରାଇବି। ସେଇଟା ହେଉଛି ପ୍ରାକ୍ଟିସ୍ ପ୍ରୋସିଜିଓର ପାର୍ଲାମେଣ୍ଟ, ଏଇଟା ହେଉଛି ଆମର ଲୋକସଭାର ବାଇବେଲ କହିଲେ ଠିକ୍ ହେବ, କାହିଁକିନା ଏଇଥିରେ କେଉଁ ରୁଲ୍ ରେଗୁଲେସନ୍ରେ ପାର୍ଲାମେଣ୍ଟ ଚଳାଯାଏ, ଆସେମ୍ବଲି ଚଳାଯାଏ, ସବୁ ବିଷୟରେ ଏଥିରେ ଲେଖାଯାଇଛି। ନା ଏଇ ଏଇ ପୁସ୍ତକରୁ ମୁଁ ଆପଣଙ୍କୁ ଗୋଟିଏ ସେ ଯେଉଁ ଆର୍ଟିକଲ୍ ମୁଁ କହିଲି ତାକୁ ମୁଁ ପଢ଼ିକି ଶୁଣାଉଛି, ଯେଉଁଟାକି ଅତ୍ୟନ୍ତ ଆବଶ୍ୟକ। ଆର୍ଟିକଲ୍ 105 ଯେଉଁଟା କହୁଛି ସେଇଟା ମୁଁ ଆପଣଙ୍କୁ ତା ଇଂରେଜିରେ ଲେଖାଯାଇଛି, ଇଂଲିଶଟା ହିଁ ଆପଣଙ୍କୁ କହୁଛି। ସବଜେକ୍ଟ ଟୁ ଦ ପ୍ରୋଭିଜନ୍ ଅଫ୍ ଦିସ୍ କନ୍ଷ୍ଟିଚ୍ୟୁସନ୍ ଆଣ୍ଡ ଟୁ ଦ ରୁଲ୍ସ ଆଣ୍ଡ ଷ୍ଟାଣ୍ଡିଂ ଅର୍ଡ଼ର୍ସ ରେଗୁଲେଟିଂ ଦି ପ୍ରୋସିଜର୍ ଅଫ୍ ପାର୍ଲାମେଣ୍ଟ, ଦେୟାର୍ ସେଲ୍ ବି ଫ୍ରିଡମ୍ ଅଫ୍ ସ୍ପିଚ୍ ଇନ୍ ପାର୍ଲାମେଣ୍ଟ। ଏଇଟା ହେଉଛି ଆର୍ଟିକଲ 105। ନମ୍ବର ଟୁ କ'ଣ ତାଙ୍କର କହୁଛନ୍ତି ଯେଉଁ ଧାରାର, ନୋ ମେମ୍ବର ଅଫ୍ ପାର୍ଲାମେଣ୍ଟ ସେଲ୍ ବି ଲାଏବଲ୍ ଟୁ ଏନି ପ୍ରୋସିଡିଂସ ଇନ୍ ଏନି କୋର୍ଟ ଇନ୍ ରେସ୍ପେକ୍ଟ ଅଫ୍ ଏନିଥିଙ୍ଗ ସେଡ୍ ଅର୍ ଏନି ଭୋଟ୍ ଗିଭିନ୍ ବାଇ ହିମ୍ ଇନ୍ ପାର୍ଲାମେଣ୍ଟ ଅର୍ ଏନି କମିଟି ଦେୟାର ଅଫ୍, ଆଣ୍ଡ ନୋ ପର୍ସନ୍ ସେଲ୍ ବି ସୋ ଲାଏବଲ୍ ଇନ୍ ରେସ୍ପେକ୍ଟ ଅଫ୍ ଦ ପବ୍ଲିକେସନ୍ ବାଇ ଅର୍ ଅଣ୍ଡର ଦି ଅଥରିଟି ଅଫ୍ ଇଦର ହାଉସ୍ ଅଫ୍ ପାର୍ଲାମେଣ୍ଟ ଅଫ୍ ଏନି ରିପୋର୍ଟ ପେପର୍ ଭୋଟ୍ ଅର୍ ପ୍ରୋସିଡିଂସ। ଏ ପ୍ରସଙ୍ଗରେ ଆଉ ଗୋଟେ କଥା ମୁଁ କହିବା ନିହାତି ଆବଶ୍ୟକ, କେବଳ ଯେ କହିପାରିବେ ତା ନୁହଁ, ତାଙ୍କର ଯେଉଁ ଭୋଟ୍ ଦେବେ ପାର୍ଲାମେଣ୍ଟରେ ବା ଆସେମ୍ବଲିରେ ତାକୁ ମଧ୍ୟ ଆପଣ କ୍ୱେଶ୍ଚିନ୍ କରିପାରିବେ ନାହିଁ। ତ ଏ ଆଉ ଗୋଟେ କଥା ଏଠି ଆପଣଙ୍କୁ ମୁଁ ଉଲ୍ଲେଖ କରିବାକୁ ଚାହୁଁଛି, ସେଇ ଆର୍ଟିକଲ 105 ଧାରା 2 ଲେଖା ହେଇଛି, ଦି ଆର୍ଟିକଲ କନଫର୍ସ ଇମ୍ୟୁନିଟି ଇଣ୍ଟରାଲିଆ ଇନ୍ ରେସ୍ପେକ୍ଟ ଅଫ୍ ଏନିଥିଙ୍ଗ ସେଡ୍ ଇନ୍ ପାର୍ଲାମେଣ୍ଟ ଦ ୱାର୍ଡ ଏନିଥିଙ୍ଗ। ଏଇଟା ହେଉଛି ମାନେ ସୁପ୍ରିମକୋର୍ଟର ଜଜ୍ମେଣ୍ଟ, ସୁପ୍ରିମକୋର୍ଟ ଏଇ ଆର୍ଟିକଲକୁ ଇଣ୍ଟରପ୍ରିଟ୍ କରି ତାଙ୍କର ଯେଉଁ ଅବଜରଭେସନ୍ ସେଇଟା ମୁଁ ଆପଣଙ୍କୁ ପଢ଼ି ଶୁଣାଉଛି, ଯେଉଁଟା ନିହାତି ଦରକାର। ଏଇ ଏଇଟା ହେଉଛି ଗୋଟେ ଯେଉଁ କେସ୍ଟା ସୁପ୍ରିମକୋର୍ଟର କେସ୍ ଥିଲା, ତେଜ କିରଣ ଜୈନ ଭର୍ସେସ୍ ସଞ୍ଜୀବ ରେଡ୍ଡି 1970 କେସ୍। ଏଇଟା ସୁପ୍ରିମକୋର୍ଟର ଜଜ୍ମେଣ୍ଟ, ମୁଁ ଯେଉଁଟାକି ପଢ଼ିକି ଆପଣ ଶୁଣାଉଛି, ଦ ଆର୍ଟିକଲ କନଫର୍ସ ଇମ୍ୟୁନିଟି ଇଣ୍ଟରାଲିଆ ଇନ୍ ରେସ୍ପେକ୍ଟ ଅଫ୍ ଏନିଥିଙ୍ଗ ସେଡ୍ ଇନ୍ ପାର୍ଲାମେଣ୍ଟ। The word anything is of the widest import and is equivalent to everything. The only limitation arises from the words in parliament, which means during the sitting of parliament and in the course of business of parliament. Once it is proved that parliament was sitting and its business was being transacted, anything said during the course of that business was immune from proceedings in any court of what they say is only subject to the discipline and discipline of the rules of parliament, the good sense of the members and the control of proceedings by speaker. The court have no say in the matter and should really have done and should have none. ଆଉ ଗୋଟେ ଯେଉଁଟା ମୁଁ ଜଜ୍ମେଣ୍ଟ କୋର୍ଟର ଜଜ୍ମେଣ୍ଟ କହିବି, ହାଇକୋର୍ଟର ଜଜ୍ମେଣ୍ଟ ଓଡ଼ିଶା ପ୍ରସଙ୍ଗରେ, ସେଇଟା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ, ସେଇଟା ହେଉଛି ଏଇ କେସ୍ଟା ହେଉଛି 1958 କେସ୍, ସୁରେନ୍ଦ୍ର ମହାନ୍ତି ଭର୍ସେସ୍ ନବକୃଷ୍ଣ ଚୌଧୁରୀ କେସ୍। ଏଇଟା ବି ହେଉଛି ହାଇକୋର୍ଟର ଜଜ୍ମେଣ୍ଟ, ମୁଁ ଆପଣଙ୍କୁ ପଢ଼ି ଶୁଣାଉଛି ଏଇ ଜଜ୍ମେଣ୍ଟଟା। ସେଇଟା ହେଉଛି, ଆଜ୍ ରିଗାର୍ଡ ଏକ୍ସକ୍ଲୁସିଭ କଣ୍ଟ୍ରୋଲ ଅଫ୍ ଇଦର ହାଉସ୍ ଓଭର ଇଟ୍ସ ଇଣ୍ଟରନାଲ୍ ପ୍ରୋସିଡିଙ୍ଗସ୍ ଆଟ୍, ଏଇଟା ହେଉଛି 105 ଧାରା ଯେଉଁ ଆର୍ଟିକଲ ତାକୁ ଇଣ୍ଟରପ୍ରିଟ୍ କରି ଏଇଟା ହାଇକୋର୍ଟର ଜଜ୍ମେଣ୍ଟ। ଏଜ୍ ରିଗାର୍ଡ ଏକ୍ସକ୍ଲୁସିଭ କଣ୍ଟ୍ରୋଲ ଅଫ୍ ଇଦର ହାଉସ୍ ଓଭର ଇଟ୍ସ ଇଣ୍ଟରନାଲ୍ ପ୍ରୋସିଡିଙ୍ଗସ୍, ଆର୍ଟିକଲ 105(2) ସ୍ପେସିଫିକାଲି ବାର୍ସ ଦ ଜୁରିଡିକ୍ସନ୍ ଅଫ୍ କୋର୍ଟସ୍ ଅଫ୍ ଲ ଇନ୍ ରେସ୍ପେକ୍ଟ ଅଫ୍ ଏନିଥିଙ୍ଗ ସେଡ୍ ଅର୍ ଏନି ଭୋଟ୍ ଗିଭିନ୍ ବାଇ ମେମ୍ବର ଇନ୍ ପାର୍ଲାମେଣ୍ଟ ଅର୍ ଏନି କମିଟି ଦେୟାର ଅଫ୍। ଦି ଓଡ଼ିଶା ହାଇକୋର୍ଟ ଇନ୍ 1958 ହେଲ୍ଡ ଦାଟ୍ ନୋ ଲ low court can take action against a member of legislature for any speech made by him there, even when a member in speech in the house casts reflection on the high court. The court have also held that they have no jurisdiction to interfere any way with the control of the house over its internal proceedings or call in question the validity of its proceedings on the ground of any alleged irregularity of procedure. To eithru pura puri jana paduchi je parliamentary sei mane jo journalist mane ba reporter mane parliament ba assembly proceedings koribe ei sabu samvidhanik dhara samparkare avagata hoba atyanta avashyak। ଆଚ୍ଛା, ୟା ପରେ କାରଣ ଯଦି ଆପଣ ଆହୁରି ଗୋଟେ ଅନେକ ଜିନିଷ ଅଛି ଯେଉଁଟା କହିବା ଏହା ଏଠାରେ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ, କୌଣସି ପାର୍ଲାମେଣ୍ଟାରୀ ପ୍ରୋସିଡିଙ୍ଗସ୍ ବା ଆସେମ୍ବ୍ଲିରେ ଯେତେବେଳେ ଡିବେଟ୍ ହେଉଛି ସେଗୁଡ଼ାକ ତାଙ୍କର ଯେଉଁ ରିପୋର୍ଟର ମାନେ ପ୍ରଥମେ ରିପୋର୍ଟ କରନ୍ତି, କିନ୍ତୁ ସେଗୁଡ଼ାକ କୁହାଯାଏ ଅନ୍କରେକ୍ଟେଡ୍ କପିଜ୍, ସେଗୁଡ଼ାକ ଯେପର୍ଯ୍ୟନ୍ତ କରେକ୍ଟେଡ୍ ନହେଇଛି ପବ୍ଲିକ୍ ଡୋମେନ୍କୁ ଆସିନାହିଁ, ଯଦି କୌଣସି କରେସ୍ପଣ୍ଡେଣ୍ଟ ରିପୋର୍ଟର ତାକୁ ଛପାନ୍ତି ପେପରରେ ତାହେଲେ, ଏବଂ ଅନ୍କରେକ୍ଟେଡ୍ ୱାନ୍ ବା ଯେଉଁ ପୋର୍ସନ୍ଟାକୁ ଯଦି ସ୍ପିକର ଏକ୍ସପଞ୍ଜ କରିଥିବେ ପ୍ରୋସିଡିଙ୍ଗରୁ, ତାହେଲେ ମଧ୍ୟ ସେମାନଙ୍କୁ କଣ୍ଟେମ୍ପ୍ଟ ଅଫ୍ ଦି ହାଉସ୍ରେ ତାଙ୍କୁ ତାଙ୍କ ପ୍ରତି ଆକ୍ସନ୍ ନିଆଯାଇପାରିବ। ତ ଯେଉଁମାନେ ରିପୋର୍ଟର ଅଛନ୍ତି, ଯେଉଁମାନେ ପାର୍ଲାମେଣ୍ଟରେ ପ୍ରୋସିଡିଙ୍ଗସ୍ ବା ଆସେମ୍ବ୍ଲି ପ୍ରୋସିଡିଙ୍ଗ କଭର କରୁଛନ୍ତି, ସେମାନଙ୍କୁ ଏହିସବୁ ନିୟମ କାନୁନ ସମ୍ପର୍କରେ ଜ୍ଞାନ ହେବା ଅତ୍ୟନ୍ତ ଆବଶ୍ୟକ। ଏ ଏ ୟାପରେ ମୁଁ ଆଉ ଗୋଟେ ଛୋଟ ଅଂଶ କହିବି ଏହାରି ଉପରେ, ଯେଉଁ ପାର୍ଲାମେଣ୍ଟ ବା ଆସେମ୍ବ୍ଲିର ଯେଉଁ ଡିବେଟ୍ସ ହେଉଛି ତାକୁ ସମସ୍ତ ରିପୋର୍ଟର ବା ଯେଉଁମାନେ ଅଛନ୍ତି, ପତ୍ରକାର ଅଛନ୍ତି, ନ୍ୟୁଜ୍ ପେପର୍ରେ ହଉ, ସେମାନଙ୍କୁ ଏକ୍ସେସ୍ ଦିଆଯାଏ, ତାଙ୍କୁ ଏସେମ୍ବ୍ଲି ବା ପାର୍ଲାମେଣ୍ଟ ଭିତରେ ବସିବାର ଅଧିକାର ଦିଆଯାଏ। ସେଇଥିଲାଗି ପାର୍ଲାମେଣ୍ଟରେ ଗୋଟେ ଅଛି ପ୍ରେସ୍ ଗ୍ୟାଲେରୀ ଅଛି, ଏସେମ୍ବ୍ଲିମାନଙ୍କରେ ମଧ୍ୟ ସେମିତି ପ୍ରେସ୍ ଗ୍ୟାଲେରୀ ଅଛି। ଆଉ ସେଇ ଗ୍ୟାଲେରୀକୁ କେଉଁ କରେସ୍ପଣ୍ଡେଣ୍ଟ ବା ରିପୋର୍ଟର ଆସିବେ ଆଉ ତା କେଉଁ ଆଧାରରେ ସେମାନଙ୍କୁ ପାସ୍ ଦିଆଯିବ ତା'ର ମଧ୍ୟ ନୀତି ନିୟମ ଅଛି। ସେଥିପାଇଁ ଏକ କମିଟି ଅଛି, ତାକୁ ପାର୍ଲାମେଣ୍ଟରେ କୁହାଯାଏ ପ୍ରେସ୍ ଆଡ଼ଭାଇଜରି କମିଟି। ତା'ର ଜଣେ ଜଣେ ସିନିୟର ଏଡିଟର ଥିବେ, ସେମାନେ ତା'ର ଚେୟାରମ୍ୟାନ୍ ହୁଅନ୍ତି, ଅନେକ ମେମ୍ବର ଅଛନ୍ତି। ଆଉ ସେଇମାନଙ୍କ ଯେତେକ ତାଙ୍କୁ ରିକ୍ୱେଷ୍ଟ ପାର୍ଲାମେଣ୍ଟ ବା ଆସେମ୍ବ୍ଲିର ପ୍ରୋସିଡିଂସକୁ ଏସେମ୍ବ୍ଲିମାନଙ୍କର ସେପାରେଟ୍ ଅଛି। ମୁଁ ଲୋକସଭାରେ ଥିଲି, ଲୋକସଭାରେ ପ୍ରେସ୍ ଆଣ୍ଡ ପବ୍ଲିକ ରିଲେସନ୍ସର ଡାଇରେକ୍ଟର ଥିଲି, ତ ମୋ ଅଭିଜ୍ଞତାରୁ ମୁଁ କହିବି ଲୋକସଭାରେ ମଧ୍ୟ ଏକ ପ୍ରେସ୍ ପବ୍ଲିକ ରିଲେସନ୍ ୱିଙ୍ଗ ଅଛି, ଆଉ ଗୋଟେ ପ୍ରେସ୍ ଆଡ଼ଭାଇଜରି କମିଟି ଅଛି, ଯେଉଁଥିରେ ସିନିୟର ଏଡିଟର ହେଉଛନ୍ତି ତା'ର ଚେୟାରମ୍ୟାନ୍, ଆଉ ସେଇଭଳିଆ ସିନିୟର ଜର୍ଣ୍ଣାଲିଷ୍ଟ ମାନେ ତା'ର ଅଛନ୍ତି, ମେମ୍ବର ଅଛନ୍ତି। ନା ଯେତେବେଳେ ପାର୍ଲାମେଣ୍ଟରେ ଯେକୌଣସି ପତ୍ରକାର ଯେତେବେଳେ ଆବେଦନ କରିବେ ସେଇ ଏସେମ୍ବ୍ଲିର ପ୍ରୋସିଡିଂସ ବା ପାର୍ଲାମେଣ୍ଟର ପ୍ରୋସିଡିଂସକୁ ରିପୋର୍ଟ କରିବା ପାଇଁ, ସେ କମିଟିରେ ସେମାନଙ୍କ ଦରଖାସ୍ତକୁ ସବୁ ପେଶ କରାଯାଏ। ସେମାନଙ୍କୁ କୁହାଯାଏ ଯେ ତୁମର 10 ବର୍ଷର ଅଭିଜ୍ଞତା ଦରକାର, 5 ବର୍ଷର ଅଭିଜ୍ଞତା ଦରକାର, ସେହି ଅନୁଯାୟୀ ସେମାନଙ୍କୁ ବିଭିନ୍ନ ରକମର ପାସ୍ ଦିଆଯାଏ। ଗୋଟେ କୁହାଯାଏ ଡିଷ୍ଟିଙ୍ଗୁଇସ୍ ଜର୍ଣ୍ଣାଲିଷ୍ଟ ଅଛନ୍ତି, ଲଙ୍ଗ ଆଣ୍ଡ ଡିଷ୍ଟିଙ୍ଗୁଇସ୍ଡ ଗ୍ୟାଲେରୀ ଗୋଟେ ପାସ୍ ଦିଆଯାଏ। ପାର୍ଲାମେଣ୍ଟ ପରିପ୍ରେକ୍ଷୀରେ ଗୋଟେ ଅଛି ସେଣ୍ଟ୍ରାଲ ଅଛି, ସେଠିକୁ କେଉଁ ଜର୍ଣ୍ଣାଲିଷ୍ଟ ମାନେ ଯାଇପାରିବେ, କେଉଁମାନେ ନ ଯାଇପାରିବେ, ତା'ର ମଧ୍ୟ ଏକ ଆଧାର ଅଛି। ଯେଉଁମାନଙ୍କ 10 ବର୍ଷର ଅଭିଜ୍ଞତା ଅଛି ପତ୍ରକାରିତାରେ, ସେମାନଙ୍କୁ ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲ୍ ଭିତରକୁ ଦିଆଯାଏ। ସେଭଳିଆ ପାର୍ଲାମେଣ୍ଟରେ ଏକ ଇନର ଲବି, ଆଉଟର ଲବି ଅଛି, ସେଠି ମଧ୍ୟ ଆହୁରି ଜଣେ ପ୍ରତିଷ୍ଠିତ ଯେଉଁମାନେ ସମ୍ପାଦକ ବା ପତ୍ରକାର ଅଛନ୍ତି, ସେମାନଙ୍କୁ ମଧ୍ୟ ତା ଭିତରକୁ ପଶି ପ୍ରବେଶ କରିବାର ଅଧିକାର ଦିଆଯାଇପାରିଥାଏ। କିନ୍ତୁ ବର୍ତ୍ତମାନ ଯେହେତୁ ଅନେକ ଲୋକଙ୍କୁ ଦିଆଯାଇଛି ଆଉ ସେଟାକୁ ଦିଆଯାଉନି, କିନ୍ତୁ ଲଙ୍ଗ ଆଣ୍ଡ ଡିଷ୍ଟିଙ୍ଗୁଇସ୍ କାଟେଗୋରିରେ ଯେଉଁମାନେ 10 ବର୍ଷର ଅଧିକ ଅଭିଜ୍ଞତା ଅଛି ସେମାନଙ୍କୁ ସେଇଟାକୁ ଦିଆଯାଏ। ଏଇଥିପାଇଁ ମୁଁ ଏଇସବୁ କହିବାର ତାତ୍ପର୍ଯ୍ୟ ନେଉଛି, କାରଣ ପାର୍ଲାମେଣ୍ଟରେ ଯାହା କିଛି ଘଟୁଛି ତାକୁ ଯେଉଁ ପପୁଲାର ମିଡ଼ିଆରେ ଆସିବା ପାଇଁ ତାଙ୍କୁ ଯଦି ଯେଉଁ ରିପୋର୍ଟରମାନଙ୍କୁ ଏକ୍ସେସ୍ ଦିଆଯିବନି ପାର୍ଲାମେଣ୍ଟ ହାଉସ୍କୁ ବା ଲୋକସଭା ହଉ କି ବା ଆପଣଙ୍କ ଏସେମ୍ବ୍ଲି ହଉ, ତାହେଲେ ସେଟା ଲୋକମାନଙ୍କ ପାଖକୁ ଆସିପାରିବନି। ସେଇଥିପାଇଁ ଏହାର ଏକ ସୁବିଧା ଦିଆଯାଇଛି। କିନ୍ତୁ ଏହି ସୁବିଧାରେ ଯଦି କେହି ଯଦି କିଛି ମାନେ ତା'ର ଯଦି ମିସ୍ୟୁଜ୍ କରିବ, ଲାଇକ୍ ଫର୍ ଏକ୍ଜାମ୍ପଲ୍ ଯେମିତି ମୁଁ କହିଲି, ଜଣେ ଜର୍ଣ୍ଣାଲିଷ୍ଟ ହାଉସ୍ ଭିତରେ ଅଛନ୍ତି, ଏସେମ୍ବ୍ଲି ଭିତରେ ଅଛନ୍ତି, କିନ୍ତୁ ସ୍ପିକର ଯଦି କୌଣସି ପର୍ସନ୍କୁ ଏକ୍ସପୋଜ୍ କଲେ ଆଉ ସେଇଟା ସେ ଯଦି ବାହାରେ କହିଲେ, ତାହେଲେ କଣ୍ଟେମ୍ପ୍ଟ ଅଫ୍ ଦି ହାଉସ୍ ହେଇପାରିବ। ସୋ ସଂକ୍ଷେପରେ ମୁଁ ଏତିକି କହିବାକୁ ଚାହୁଁଥିଲି, କିନ୍ତୁ ମୁଁ ଆପଣମାନଙ୍କ ସମସ୍ତ ଛାତ୍ରମାନଙ୍କୁ ଅନୁରୋଧ କରିବି ଯେ ପାର୍ଲାମେଣ୍ଟରେ ଯେଉଁ ପ୍ରୋସିଡିଂ, ଯଦି ଆପଣମାନଙ୍କର ଯେଉଁ ପତ୍ରକାରିତାର ଜୀବନରେ ଯଦି ସଫଳ ହେବାକୁ ଚାହିଁବେ, ତାହେଲେ ପାର୍ଲାମେଣ୍ଟ ପ୍ରୋସିଡିଂ ବା ଏସେମ୍ବ୍ଲି ପ୍ରୋସିଡିଂସ କେମିତି କଭର କରାଯିବ ତା ସହିତ ତା'ର ନିୟମ କାନୁନ ବିଷୟରେ ସଚେତନ ହେବା ଅତ୍ୟନ୍ତ ଆବଶ୍ୟକ। ସେଥିରେ ଅନେକ ବହି ଅଛି, ଏଇ ଯେଉଁ ବହିଟା ପୁସ୍ତକ କଥା କହିଲି, ଏଇ ପୁସ୍ତକ ବି ଆପଣମାନଙ୍କ ଲାଇବ୍ରେରୀରେ ଆଣି ୟାର ଯେଉଁ ଚାପ୍ଟର ଅଛି ପାର୍ଲାମେଣ୍ଟ ପ୍ରିଭିଲେଜ୍ ବା ପ୍ରେସ୍ ପ୍ରିଭିଲେଜ୍, ତାକୁ ଆପଣ ପଢ଼ନ୍ତୁ। ସେମିତି ରୁଲ୍ସ ଅଫ୍ ପ୍ରୋସିଜିଓର ଅଫ୍ ଲୋକସଭା ଅଛି, ଏସେମ୍ବ୍ଲିମାନଙ୍କ ଅଛି, ତାକୁ ପଢ଼ନ୍ତୁ। ଏବଂ ଆପଣଙ୍କୁ ଅନୁରୋଧ କରି ପାର୍ଲାମେଣ୍ଟର କମିଟି ରିପୋର୍ଟ, ଯାହା ବି କମିଟି ହେଉଛି, ସେଇଟା ସବୁ କମିଟି ରିପୋର୍ଟକୁ ଅଧ୍ୟୟନ କରି ଲୋକଲୋଚନକୁ ଆଣନ୍ତୁ, ସେଇଟା ନିହାତି ଆବଶ୍ୟକ। ଆପଣମାନଙ୍କୁ ମୁଁ ସଂକ୍ଷେପରେ ପାର୍ଲାମେଣ୍ଟ ପ୍ରୋସିଡିଂ କେମିତି କଭର କରାଯିବ ବା ଏସେମ୍ବ୍ଲି ପ୍ରୋସିଡିଂସ କେମିତି କଭର କରାଯିବ ସେ ବିଷୟରେ କହିଲି। ମୁଁ ଆଶା କରୁଛି ଯେ ମୋର ଏଇ ଯେଉଁ ସଂକ୍ଷେପରେ ଯାହା କିଛି ମୁଁ କହିଲି ସେଇଟା ଆପଣମାନଙ୍କ ପାଇଁ ପ୍ରଯୁଜ୍ୟ ହେବ, ଉପାଦେୟ ହେବ। ଆଉ ଏ ସମ୍ପର୍କରେ ବିଶଦ ଭାବେ ଯଦି ଆପଣ କିଛି ଜାଣିବାକୁ ଚାହାନ୍ତି, ମୁଁ ଆପଣଙ୍କୁ ଅନୁରୋଧ କରିବି ଏଇ ଯେଉଁ ପୁସ୍ତକ ବିଷୟରେ ଉଲ୍ଲେଖ କଲି ତାହାକୁ ଯଦି ପଢ଼ିପାରିବେ ଆହୁରି ଭଲ ହେବ। ଧନ୍ୟବାଦ।